ହାଇ ଫ୍ରେଣ୍ଡସ୍, ମୁଁ ସଙ୍ଗୀତା। ମିସ୍ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ହଁ ଫ୍ରେଣ୍ଡସ୍, ଆସନ୍ତୁ ଆଜି ଜାଣିବା ଖରାଦିନେ ଓଠର ଯତ୍ନ କିପରି ନେବେ ଆଉ କ'ଣ କଲେ ଓଠ କୋମଳ ଓ ସୁନ୍ଦର ହେବ। ତେବେ ଫ୍ରେଣ୍ଡସ୍, ଖରାଦିନେ ଅଧିକ ସମୟ ଖରାରେ ବୁଲିବା ଦ୍ୱାରା ଓଠ ଧୂସର ପଡ଼ିଯାଏ, ଓଠରୁ ପତଳା ଚର୍ମ ଉଠେ, ବେଳେବେଳେ ରକ୍ତ ମଧ୍ୟ ବାହାରିଥାଏ। ସ୍ୱାଭାବିକ ଭାବେ କୋମଳତା କମିଯାଇ ରୁକ୍ଷ ଲାଗେ। ଲହୁଣୀ ଉପାଦାନ ଥିବା ଲିପ୍ବାମ୍ ଲଗାନ୍ତୁ, ଯାହାଦ୍ୱାରା ଆପଣଙ୍କ ଓଠର ଚମକ ଫେରିଆସିବ। ସମାନ ପରିମାଣରେ ଚିନି, ମହୁ, ଅଲିଭ୍ ତେଲ ଲଗାନ୍ତୁ, ଚମକ ଫେରିଆସିବ। ଶୁଷ୍କ ଓଠ ପାଇଁ ଏହା ଭଲ ହୋଇଥାଏ। ଅଧିକ ଦିନ ଯାଇ ଓଠ କୋମଳ ଓ ଆର୍ଦ୍ର ମଧ୍ୟ ରହିଥାଏ। ପ୍ରତ୍ୟେକ ଦିନ 3 ଲିଟର ପାଣି ପିଅନ୍ତୁ, ଏହାଦ୍ୱାରା ଓଠର ଚମକ ଫେରିଆସେ। ଗ୍ରୀଷ୍ମ ଋତୁରେ ଓଠକୁ ନରମ ଆକର୍ଷଣୀୟ କରିବା ଲାଗି ହାଲକା ଗୋଲାପି ବ୍ରାଉନ୍ ରଙ୍ଗ, ଶୀତ ଋତୁରେ ଗୋଲାପି, ମେରୁନ୍ ବା ହାଲକା ଓ ବ୍ରାଉନ୍ ଲିପ୍ଷ୍ଟିକ୍ ଲଗାଇବା ଦରକାର। ଅଧିକ ସମୟ କେବେ ଖରାରେ ବୁଲିବେ ନାହିଁ, ତେଣୁ ଖରାଠାରୁ ଦୂରେଇ ରହିବା ଦରକାର। ଓଠର ସୁଯତ୍ନ ଲାଗି ପ୍ରତିଦିନ ଶୋଇବା ଆଗରୁ ମଲାଇ, ଲେମ୍ବୁ ରସ ବା ଅଣ୍ଡା, ଦୁଗ୍ଧ ଲଗାଇବେ। ଓଠ ଯଦି ଧଳା ଦେଖାଯାଉଥାଏ ତାହେଲେ ଖାଦ୍ୟରେ ଦହି, ଛେନା ଆଦିର ପରିମାଣ ବଢ଼ାନ୍ତୁ। ମଶ୍ଚରାଇଜର ଯୁକ୍ତ ଲିପ୍ଷ୍ଟିକ୍ ହିଁ ବ୍ୟବହାର କରିବା ଦରକାର। ତେବେ ଫ୍ରେଣ୍ଡସ୍, ଏହିସବୁ ଟିପ୍ସ ଗୁଡ଼ିକ ନିଶ୍ଚିତ ଆପଣଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।